ଆମେ ଈଶ୍ୱରଙ୍କ ବାକ୍ୟ ବାଇବଲରୁ ଯେଉଁ ଗୀତ ସଂହିତା 145 ଗୀତକୁ ପଢ଼ିଥିଲୁ, ସେଥିରେ ଈଶ୍ୱରଙ୍କ ବିଷୟରେ ବା ଈଶ୍ୱରଙ୍କ ଶକ୍ତି ବିଷୟରେ ଆଉ ଈଶ୍ୱରଙ୍କର ଗୁଣ ବିଷୟରେ ଈଶ୍ୱରଙ୍କ କାର୍ଯ୍ୟ ବିଷୟରେ ଲେଖା ଅଛି। ଆଉ ସେଥିରେ ବିଶେଷ କରି ଲେଖା ଅଛି ଈଶ୍ୱରଙ୍କର ନାମ। ତ ଆମେ ଈଶ୍ୱରଙ୍କର ନାମ ସିରିଜରୁ ଦେଖିବା ଈଶ୍ୱରଙ୍କ ନାମ ସବୁ କ'ଣ କ'ଣ, ତାର ସେ ନାମ ଅନୁସାରେ ସେ ଶକ୍ତି ଗୁଡ଼ାକ କ'ଣ, ଏସବୁ ଆମେ ଗୋଟେ ଗୋଟେ ଧ୍ୟାନ କଲେ ଜାଣିବାକୁ ପାରିବା। ଯଦି ଆମେ ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିବାକୁ ଚାହୁଁଛୁ ଆଉ ଜଣେ ବ୍ୟକ୍ତିଙ୍କ ଗୁଣ ସମ୍ପୂର୍ଣ୍ଣ ଭାବରେ ଜାଣିବାକୁ ଚାହୁଁଛୁ, ତାଙ୍କର କାର୍ଯ୍ୟକଳାପ ବିଷୟରେ ଜାଣିବାକୁ ଚାହୁଁଛୁ, ତାହେଲେ ଆମେ ଜାଣିବୁ କେମିତି? ତାଙ୍କ ସମ୍ମୁଖ ତାଙ୍କ ପାଖକୁ ନ ଗଲେ, ତାଙ୍କ ସହିତ ସଙ୍ଗତି ନ କଲେ, ତାଙ୍କ ସହିତ ସହଭାଗିତା ନ କଲେ, ତାଙ୍କ ବିଷୟରେ ନ ପଢ଼ିଲେ ଆମେ କିଛି ଜାଣିପାରିବୁନି। ସେଇଥିପାଇଁ ଏମାନେ ପଢ଼ିଲୁ ଯେ ଗୀତ ସଂହିତା 145 ଗୀତକୁ, ଆଉ ସେଥିରେ ପୁଙ୍ଖାନୁପୁଙ୍ଖ ଭାବରେ ଲେଖା ଅଛି, ଆଉ ସେଇଟାକୁ ହିବ୍ରୁ ଭାଷାରେ ଏଲ୍ ରୟ ବୋଲି ଲେଖା ଅଛି। ଏଲ୍ ମାନେ ସର୍ବଶକ୍ତିମାନ, ଈଶ୍ୱରଙ୍କ ବିଷୟରେ ଯୋଉଟା ଲେଖା ଅଛି ଏଲ୍, ଏଲ୍ ମାନେ ଈଶ୍ୱରଙ୍କ ବିଷୟରେ କୁହାଯାଏ ଏବଂ ସର୍ବଶକ୍ତିମାନ, ରୟ ମାନେ ଯିଏକି ସବୁ ଦେଖନ୍ତି। ତ ଏ ଗୀତ ସଂହିତା 145 ଗୀତରେ ଆମେ ଦେଖିଲୁ ସେ ସର୍ବଶକ୍ତିମାନ ଈଶ୍ୱର ସେ କେମିତି ସବୁ ଦେଖି ବି ପାରନ୍ତି, ଖାଲି କାମ କରିପାରନ୍ତି ନାହିଁ, ସର୍ବଶକ୍ତିମାନ ମାନେ ସେ ଗୋଟେ ନାମର ମାନରେ ହିଁ ସବୁକିଛି ବୁଝାଯାଉଛି ଯେ ସେ ସର୍ବଶକ୍ତିମାନ, ଆଉ ତା ମାନେ ସେ ଦେଖି ବି ପାରନ୍ତି, ସେ ଗୁପ୍ତ ସ୍ଥାନ ବିଷୟରେ ବି ଦେଖିପାରନ୍ତି ଏବଂ ଆମେ ତାଙ୍କ ସମ୍ମୁଖରେ କୌଣସି ବିଷୟ ଏମିତି ଲୁଚେଇ ପାରିବୁ ନାହିଁ। ସେଥିପାଇଁ ଗୀତ ସଂହିତା 145 ବି ଲେଖାଯାଉଛି ଆଲୋକ ଓ ଅନ୍ଧକାର ସମସ୍ତ ହିଁ ସମାନ, ରାତ୍ରି ଓ ଦିବସ ସବୁକିଛି ସମାନ, ଏମିତି କୌଣସି ବିଷୟ ନାହିଁ ଗୁପ୍ତ ନାହିଁ ଯୋଉଟାକି ତାଙ୍କର ଅଜଣା ତାଙ୍କ ଦୃଷ୍ଟିରେ ଗୁପ୍ତ। ତେଣୁ ସେଥିପାଇଁ ସେ ସର୍ବଶକ୍ତିମାନ, ସେ ମହାନ, ସେ ସବୁକିଛି ଦେଖନ୍ତି, ସବୁକିଛି ବୁଝନ୍ତି। ତ ଆମେ ଆଦି ପୁସ୍ତକ 16 ଯଦି ବେଳେ ଆମେ ଦେଖିବୁ ଅବ୍ରାହମଙ୍କ ବିଷୟରେ ଯେ ଲେଖା ଅଛି, ଅବ୍ରାହମଙ୍କୁ ଈଶ୍ୱର ଡାକିଲେ, ଅବ୍ରାହମଙ୍କ ପିତୃପୁରୁଷ ଗୋଟେ ଦେବପୂଜକ ଥିଲେ ଆଉ ସେମାନେ ତାଙ୍କୁ ଚାଲଦିନ ସେ ଦେଶରୁ ଦେବପୂଜକ ମାନଙ୍କର ଦେଶରୁ ଅବ୍ରାହମଙ୍କୁ ଡାକିଲେ। ଆଉ ଅବ୍ରାହମଙ୍କୁ ଡାକିଲେ ଗୋଟେ ବିଶେଷ ଉଦ୍ଦେଶ୍ୟ ନାହିଁ, ଅବ୍ରାହମଙ୍କୁ ଡାକିଲେ ଈଶ୍ୱର ଗୋଟେ ମହାନ ମିଶନ ଆଉ ଉଦ୍ଦେଶ୍ୟ ତାଙ୍କ ଜୀବନରେ ଯାହା ସେ କରିବାକୁ ଚାହୁଁଥିଲେ ସେ ବିଷୟକୁ ପରିପ୍ରକାଶ କରିବା ପାଇଁ ପ୍ରଥମେ ଅବ୍ରାହମଙ୍କୁ ଡାକିଲେ। ଆଉ ଅବ୍ରାହମ ଈଶ୍ୱରଙ୍କ କୌଣସି ପ୍ରଶ୍ନ ପଚାରିଲେନି କି କୌଣସି ସନ୍ଦେହ କଲେନି, ଆଉ ଅବ୍ରାହମଙ୍କୁ ଯେମିତି ଈଶ୍ୱର ଡାକିଲେ ସିଧାସଳଖ ଅନ୍ଧ ଭାବରେ ସେ କୁଆଡ଼େ ଯିବେ, କ'ଣ କରିବେ, କେମିତି ରହିବେ, କୋଉଠି ଖାଇବେ, କିଛି 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 ନ ପଚାରି ସିଧାସଳଖ ଅବ୍ରାହମ ଈଶ୍ୱରଙ୍କର ଇଚ୍ଛାର ଡକରାର ବାଧ୍ୟ ହେଇ ସେ ବାହାରି ଆସିଲେ। ଆମମାନେ ବର୍ତ୍ତମାନ ସେ ଆଦି ପୁସ୍ତକ 31 ଅଧ୍ୟାୟରେ 36 ପଦ ଟିକେ ପଢ଼ିବା, ନିକି ପଢ଼ିଦେବ।
ତୁମେ ଯାକୁବ କ୍ରୋଧ ହୋଇ ଲାବନକୁ ଭର୍ସନା କଲ, ପୁଣି ଯାକୁବ ଲାବନଙ୍କୁ ଉତ୍ତର କରି କହିଲା, ମୋହର କି ଦୋଷ ଓ କି ପାପ ହେଲା ଯେ ତୁମ୍ଭେ ପ୍ରଜ୍ୱଳିତ ହୋଇ ମୋ ପଛେ ପଛେ ଦୌଡ଼ି ଆସିଲ।
ଅବ୍ରାହମ ଔରସରୁ ଜନ୍ମ ହୋଇଥିଲେ ଇସାହାକ, ଇସାହାକର ଔରସରୁ ଯାକୁବ ଏବଂ ଇସ୍ମାଇଲ, ଏଇ ଯେଉଁ ଦୁଇ ଜଣ ଜନ୍ମ ହୋଇଥିଲେ ସେ ମଧ୍ୟରୁ ଯାକୁବ ଜଣେ ପ୍ରତାରଣାକାରୀ, ତାଙ୍କ ବିଷୟରେ ଲେଖା ଅଛି ପ୍ରତାରଣାକାରୀ, ଈଶ୍ୱର କେବଳ ଯାକୁବ କେବଳ ପ୍ରତାରଣାକାରୀ ନୁହଁ, କାହିଁକିନା ସେ ମାତାଙ୍କ ଗର୍ଭରେ ଥିବା ସମୟରେ ହିଁ ସେ ତାଙ୍କ ଭାଇଙ୍କ ଗୋଡ଼ ଟାଣୁଥିଲା ସେ ଜନ୍ମ ହେବା ପୂର୍ବରୁ, ଆଉ ସେ ଯେତେବେଳେ ଜନ୍ମ ହେଲା ସେ ସବୁବେଳେ ପ୍ରତାରଣା କରୁଥିଲା, ତାଙ୍କର ଛଳନା ଜୀବନଯାପନ ସେ କାଟୁଥିଲେ। ତେବେ ସେ ଯାହା ହେଉ ତାଙ୍କ ବିଷୟରେ ସେ ସମସ୍ତ ଷ୍ଟୋରି କହିଲେ, ବହୁତ ଲମ୍ବା ହେବ, ସେ କେମିତି ତାଙ୍କ ଭାଇଙ୍କୁ ଠକିକି ସାଧାରଣ ଡାଲି ପାଣି ଟିକେ ଦେଇ ସେ ତାଙ୍କର ପୈତୃକ ସମ୍ପତ୍ତି ବା ଜନ୍ମଗତ ଅଧିକାର ସେ ତାଙ୍କଠାରୁ ଛଡ଼ାଇ ନେଇଥିଲେ, ସେ ବିଷୟରେ ଲେଖା ଅଛି। ଆଉ ଏହାପରେ ଯାକୁବ ଯେତେବେଳେ ଏସବୁ କାମ କଲେ ସେଇଠୁ ତାଙ୍କ ଭାଇ ଇସ୍ମାଏଲ ଯାକୁବକୁ ହୁଏତ ମାରିବା ପାଇଁ ସେ ଚାହୁଁଥିଲେ, ଯେହେତୁ ତାଙ୍କ ସମ୍ପୂର୍ଣ୍ଣ ଅଧିକାର ସେ ନେଇଯାଇଛନ୍ତି, ଆଉ ତାଙ୍କର ଭୟରେ ଯାକୁବଙ୍କ ମା ସାରି ତାଙ୍କୁ ଲାବଣଙ୍କ ଗୃହକୁ ପଠାଇଥିଲେ, ତାଙ୍କ ମାମୁଙ୍କ ଗୃହକୁ। ସେ ସେଠି ଗଲା ପରେ ଲାବଣଙ୍କର ଦୁଇଟା ଝିଅ ଥିଲେ ସେଠି, ଲେୟା ଆଉ ରେସେଲ, ଏ ଦୁଇ ଜଣ ଥିଲେ। ଆଉ ତାଙ୍କ ଘରେ ଲାବଣଙ୍କ ଘରେ ଲାବଣ ତାଙ୍କ ସେ ଗୋଟେ ବଡ଼ ବ୍ୟବସାୟ ଥିଲେ, ତାଙ୍କ ବହୁତ ସେ ମେଣ୍ଢା ରଖୁଥିଲେ ଏବଂ ମେଣ୍ଢା ବ୍ୟବସାୟ ତାଙ୍କର ଥିଲା। କାହିଁକିନା ଦୁଇ ଦୁଇ ଲୋକମାନଙ୍କର ଇସ୍ରାଏଲ ଲୋକମାନଙ୍କର ଆଉ ସେ ପଶୁ ପାଳନ ହେଉଛି ମୁଖ୍ୟ ଉଦ୍ଦେଶ୍ୟ ମୁଖ୍ୟ ବ୍ୟବସାୟ। ତ ଯେତେବେଳେ ଭଣଜା ଜାକୁବ ଲାବଣଙ୍କ ଗୃହକୁ ଗଲେ, ଲାବଣ ତାଙ୍କୁ ରଖିଲେ ଏବଂ ଲାବଣ ଜାକୁବକୁ ଖାଲି ସିଧା ଏମିତି ରଖିଲେନି, ତାଙ୍କର କାମ ଦେଲେ ନା କ'ଣ, ସେ ତାଙ୍କ ମେଣ୍ଢା ସବୁକୁ ଦେବାରଖା କରିବେ ଆଉ ସେ ତାଙ୍କ ପଛରେ ସେ ସବୁ କାମ କରିବେ। ତା ସହିତ ଜାକୁବ ଲାବଣଙ୍କ ଦୁଇଟା ଝିଅକୁ ବାହାହେବା ପାଇଁ ଚାହିଁଥିଲେ, ସେ ମଧ୍ୟରୁ ଗୋଟିଏ ଝିଅ ଯିଏକି ବହୁତ ସୁନ୍ଦରୀ, ସେ ସାନ ଝିଅ ଆଉ ତାଙ୍କ ଇଂଲିଶ କୁହାଯାଉଛି ରିସେଲ ବୋଲି, ବା ସେ ସାନ ଝିଅକୁ ରାହେଲ, ଓଡ଼ିଆରେ ରାହେଲ ବା ଇଂଲିଶରେ ତାକୁ ରିସେଲ ବୋଲି କୁହାଯାଉଛି, ସେ ରାହେଲଙ୍କୁ ସେ ବାହାହେବା ପାଇଁ ଚାହୁଁଥିଲେ। କିନ୍ତୁ ରାହେଲ ବହୁତ ସୁନ୍ଦରୀ ଥିଲା ଆଉ ଲେୟା ଏତେ ସୁନ୍ଦର ନଥିଲା। ତ ଅବ୍ରାହମର ପୁଅ ଯେ ବଂଶରୁ ଯେଉଁ ଜନ୍ମ ହୋଇଥିଲେ, ଅବ୍ରାହମ ପରେ ଇସାହାଙ୍କ ପରେ ଯେଉଁ ଜାକୁବ ଆଉ ତାଙ୍କର ଜାକୁବ ଆଉ ଇସମାଇଲ ଏଇ ଦୁଇ ଜଣ ଯେଉଁ ଜନ୍ମ ହୋଇଥିଲେ, ତାଙ୍କ ପରେ ଏଇ ଯେଉଁ ଜାକୁବ ଏ ତାଙ୍କ ବାପାଙ୍କୁ ଠକିଥିଲେ, ତାଙ୍କ ବାପାଙ୍କୁ ଠକିକି ସେ ତାଙ୍କ ଭାଇଙ୍କର ଜନ୍ମଗତ ଅଧିକାରକୁ ସେ ଠକିକି ନେଇଯାଇଥିଲେ। ସେଠୁ ସେ ତାଙ୍କ ଭୟରେ ତାଙ୍କ ଭାଇ କାଳେ ତାଙ୍କୁ ବାଡ଼େଇବେ ମାରିଦେବେ ପ୍ରାଣ ଭୟରେ ସେ ତାଙ୍କ ମାମୁଙ୍କ ଘରକୁ ପଳେଇଲେ। ମାମୁଙ୍କ ଘରକୁ ଗଲା ପରେ ସେ ସେଠି ପରିଶ୍ରମ କରୁଛନ୍ତି ନା କ'ଣ, ସେ ତାଙ୍କ ମାମୁ ଲାବଣଙ୍କର ଘରେ ଯାହା ସବୁ ମେଣ୍ଢା ଛେଳି ସବୁ ରହୁଥିଲା ତାକୁ ସେ ସବୁ ଜଗୁଥିଲେ। ସେତିକି ବେଳେ ଯେତେବେଳେ ଜାକୁବ ଚାହିଁଲେ ଯେ ତାଙ୍କର ଝିଅକୁ ବାହାହେବା ପାଇଁ, ଲାବଣଙ୍କୁ କହିଲାରୁ ଲାବଣ ଠିକ ଅଛି, ତମେ ଯଦି ବାହାହେବ ଆଉ ମୁଁ ତମକୁ ଦେବି, କିନ୍ତୁ ତୁମେ କାମ କରିବାକୁ ପଡ଼ିବ। ତ ସାତ ବର୍ଷ ସେଥିପାଇଁ କାମ କରିବାକୁ ହେଲା। ତ ସାତ ବର୍ଷ ଯେଉଁ ପରିଶ୍ରମ କଲେ ସେଥିରେ ଜାକୁବକ ମଧ୍ୟ ଲାବଣ ଠକିଲେ ନା, ଜାକୁବଙ୍କର ଇଚ୍ଛା ଥିଲା ଯେ ତାଙ୍କର ସାନ ଝିଅକୁ ଲେୟାକୁ ସେ ବାହା ହେବେ, କିନ୍ତୁ ସେ ଜାକୁବଙ୍କର ସାନ ଝିଅ ହଁ ରିସେଲ ଯେ ଲେୟା ତାଙ୍କୁ ବାହା ହେବା ପାଇଁ ଇଚ୍ଛା କଲେ, କିନ୍ତୁ ସେ ଲାବଣ ତାକୁ ଠକିଲେ। କାହିଁକିନା ଏ ଯେହେତୁ ଠକିଥିଲେ ତାଙ୍କ ଭାଇକୁ, ସେ ମଧ୍ୟ ତାଙ୍କ ଦ୍ୱାରା ଠକାମିର ଶିକାର ହେଉଛନ୍ତି। ଏବଂ ସେଇଠି କ'ଣ କଲେ, ଲାବଣ ତାକୁ କହିଲେ ମୁଁ ତମକୁ ଦେବି କିନ୍ତୁ ତୁମେ ସାତ ବର୍ଷ ପରିଶ୍ରମ କରିବାକୁ ପଡ଼ିବ। ସେଥିରେ ଜାକୁବ ରାଜି ହୋଇଗଲେ, ସାତ ବର୍ଷ ତାଙ୍କର ଝିଅକୁ ବାହା ପାଇଁ, ପ୍ରଥମ ସାନ ଝିଅକୁ ବାହା ପାଇଁ ସେ ରାଜି ହୋଇଗଲେ। କିନ୍ତୁ ଯେତେବେଳେ ବାହାଘର ପରିସ୍ଥିତି ଆସିଲା, ଯେତେବେଳେ ବାହାଘର ଦିନ ଆସିଲା, ଲାବଣ ତାଙ୍କ ଝିଅକୁ ତାକୁ ଦେଲେ, କିନ୍ତୁ ଯେତେବେଳେ ଦେଖୁଛନ୍ତି ରାତିରେ ଯେ ସେ ତାଙ୍କର ପ୍ରକୃତ ସେ ଲେହା ଲେହ ନୁହେଁ ରାହେଲଙ୍କ ଯେ ସାନ ତାକୁ ନ ଦେଇକି ବଡ଼ ଝିଅକୁଟେ ଦେଇଛନ୍ତି, ଯେଉଁଟାକୁ ସେ ଆଦୌ ପସନ୍ଦ କରୁନଥିଲେ। ସେଥିରେ ଯାଇକି ସେ ପଚାରିଲେ ଲାବଣଙ୍କୁ, ତାଙ୍କ ମାମୁଙ୍କୁ, ମାମୁଁ ତୁମେ ମୋତେ କ'ଣ କଲ, ମୁଁ ତ ଚାହୁଁନଥିଲି, ମୁଁ ଚାହୁଁଥିଲି ତୁମର ସାନ ଝିଅକୁ ବାହାର ପାଇଁ। ତ ସେ କହିଲେ ମୋର ବଡ଼ ଝିଅ ଥାଉ ସାର, ମୁଁ ତାଙ୍କୁ ସାନ ଝିଅ କେମିତି ଦେବି, ସେ ଠକିଲେ ତାକୁ। ତାପରେ କହିଲେ ଠିକ ଅଛି, ଯଦି ସେପରି ହେଉଛି ତାହେଲେ ମୋର ସାନ ଝିଅକୁ ଯଦି ଏତେ ନେବା ପାଇଁ ଚାହୁଁଛୁ, ଇଚ୍ଛା କରୁଛ, ତାହେଲେ ତୁମେ ଆହୁରି ସାତ ବର୍ଷ ପରିଶ୍ରମ କରିବାକୁ ହେବ, ଦାସ୍ୟକର୍ମ କରିବାକୁ ହେବ, ତେବେ ଯାଇକି ମୋର ସାନ ଝିଅକୁ ଦେବୁ। ସେଥିରେ ମଧ୍ୟ ଆହୁରି ରାଜି ହେଲେ ସେ, ଏବଂ ବଡ଼ ଝିଅ ପାଇଁ ସାତ ବର୍ଷ, ସାନ ଝିଅ ପାଇଁ ଆହୁରି ସାତ ବର୍ଷ, ଏଇ 14 ବର୍ଷ ସେ ପରିଶ୍ରମ କଲା ପରେ ଏଥିରେ ଲାବଣ ତାଙ୍କୁ ଦେଲେ ତାଙ୍କର ସାନ ଝିଅକୁ। ଆଉ ସେଥିରେ ତାଙ୍କର ରହିବା ମଧ୍ୟରେ ଜାକୁବଙ୍କର ମଧ୍ୟ ଅନେକ ସମ୍ପତ୍ତି ବଢ଼ିଗଲା। ଆଉ ସେ କେମିତି ବଢ଼ିଲା ତାର ତ ବହୁତ ଗୁଡ଼ାକ କାରଣ ଗୁଡ଼ାକ ଅଛି, ସେସବୁ କାରଣ ବର୍ତ୍ତମାନ ଆମେ ଚିନ୍ତା କରିବାନି, କିନ୍ତୁ ସମ୍ପତ୍ତି ଯେତେବେଳେ ବଢ଼ିଗଲା, ମେଣ୍ଢା ଯାକ ଯେତେବେଳେ ବଢ଼ିଗଲା, ସେତେବେଳେ ମନେ ମନେ ଲାବନ ଈର୍ଷା କରିବାକୁ ଆରମ୍ଭ କଲେ, ଆରେ ଏହାର ସମ୍ପତ୍ତି ତ ଏତେ ବଢ଼ିଗଲା, ମୋ ଠାରୁ ବି ବହୁତ ବଢ଼ିଲା, ଏଟା କେମିତି ହବ, ଏମିତି ଚିନ୍ତା କରିକରି ଶେଷକୁ ଲାବନ ତୁ ଯେତେବେଳେ ମାଗିଲେ ତାଙ୍କର ପରିଶ୍ରମର ଭାଗ ବା ପାରିଶ୍ରମିକ ଦେଲେ, ଲାବନ ଦେଲେ, କିନ୍ତୁ ବହୁତ ଥର ପରିବର୍ତ୍ତନ କରିକରି ବହୁତ କମ୍ କରିକି ଦେଲେ। ତାପରେ ଗୋଟେ ସମୟ ଆସିଲା ଯେ ଜାକୁବ କହିଲା, ମୁଁ ବର୍ତ୍ତମାନ ମୋ ପୈତୃକ ଗୃହକୁ ଫେରିବି, ମୋତେ ବିଦାୟ କର। ବିଦାୟ କର କହିଲା ପରେ ସେ ଆଗେ ଇଚ୍ଛା କରିନଥିଲା, କିନ୍ତୁ ବହୁତ ଥର କହୁକୁ ବହୁତ କଷ୍ଟରେ ତାଙ୍କୁ ବିଦାୟ କଲେ। ବିଦାୟ ସିନା କଲେ, ବିଦାୟ କଲା ପରେ ଯେତେବେଳେ ଜାକୁବ ତାଙ୍କର ସମସ୍ତ ସମ୍ପତ୍ତି, ନିଜର ସମ୍ପତ୍ତି ଯାହା ତାଙ୍କ ନିଜର ଥିଲା, ତାଙ୍କର 14 ବର୍ଷର ପରିଶ୍ରମ ଦ୍ୱାରା ଯାହା ସେ ସମ୍ପତ୍ତି ଯୋଗାଡ଼ କରିଥିଲେ ବା ଅର୍ଜନ କରିଥିଲେ, ସେ ସମ୍ପତ୍ତି ମେଣ୍ଢା ସବୁକୁ ନେଇକି ଆସିଲା ବେଳକୁ ଆଉ ଅନ୍ୟାନ୍ୟ ଲିଭିଂ ଥିଙ୍ଗ ବା ହୁଏତ ମେଣ୍ଢା ଓଟ ଏସବୁକୁ ଆଣିଲା ବେଳେ ଲାବନ ଆଉ ସହି ପାରିଲେନି। ଆରେ ଏତେ ସବୁ ତ ନେଇକି ପଳେଇଲେ, ସେ ଚାକର ଭାବରେ କାମ କରୁଥିଲେ, ଏବେ କିଏ କାମ କରିବ, ଆଉ ସବୁ ସେ ନେଇକି ପଳେଇଲେ। ଏମିତି ସେ ମଝିରେ ରାତିରେ ଚିନ୍ତା କଲେ, ତ ବହୁତ ବାଟ ପଳେଇ ଆସିଲା ପରେ ଲାବନ କଣ କଲେ, ତାଙ୍କର କେତେକ ଲୋକଙ୍କୁ ନେଇକି ତାଙ୍କ ପଛରେ ପଛରେ ଗୋଡ଼େଇଲେ, ତାର ଜାକୁବଙ୍କ ପଛରେ ଗୋଡ଼େଇଲେ। ଜାକୁବଙ୍କ ପଛରେ ଗୋଡ଼େଇଲା ପରେ ଆସି ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲେ। ପହଞ୍ଚିଲା ପରେ ଲାବନ ଜାକୁବ କହୁଛନ୍ତି, ମୋର କଣ ଭୁଲ ହେଲା, ତୁମେ ତ ସବୁ ଦେଖିଛ, ତୁମେ ମୋତେ ଛାଡ଼ିଛ, ମୋତେ ମୋ ପଛରେ ଗୋଡ଼େଇକି ଆସିବାର ମାନେ କଣ, ତୁମର କଣ ମୁଁ ଚୋରି କରି ନେଇ ଆସିଛି ଯେ ମୋତେ ମୋ ପଛରେ ଆସିଛ, ତୁମେ ଯାହା ଦେଖିବାକୁ ଇଚ୍ଛା କରୁଛ ତୁମେ ଦେଖ। ଏସବୁ ହେଲା ପରେ ସେ ଆସିଲେ, ଆଉ ତାପରେ କଣ ହଉଛି, ତୁମେ 36 ପଦ ପଢିଲ।
ତୁମ ଜାକୁବ କ୍ରୋଧ ହୋଇ ଲାବନକୁ ଭର୍ସନା କଲା, ପୁଣି ଜାକୁବ ଲାବନକୁ ଉତ୍ତର କରି କହିଲା, ମୋହର କି ଦୋଷ ଓ କି ପାପ ହେଲା ଯେ ତୁମ୍ଭେ ପ୍ରଜ୍ୱଳିତ ହୋଇ ମୋ ପଛେ ପଛେ ଦୌଡ଼ି ଆସିଲ।
ଯଦି ଜାକୁବ ପୁରା ରାଗି ଯାଇକି କହିଲା ତାଙ୍କ ମାମୁଁ ଲାବନକୁ, ମୋର କଣ ଦୋଷ ହେଲା, ମୋର କଣ ମନ ହେଲା ଯେ ତୁମେ ମୋ ପଛରେ ପଛରେ ଗୋଡ଼େଇକି ଆସିଛ। ଆଉ ତାପରେ ମାନେ ଆଗକୁ ଟିକେ ବଢ଼ିବା, ଯାତ୍ରା ପୁସ୍ତକ 3:6 ପଦରେ କେମିତି ସେ ଈଶ୍ୱର ସବୁ ଦେଖୁଛନ୍ତି, ମାନେ ଈଶ୍ୱର ଯେ ସର୍ବଶକ୍ତିମାନ ଈଶ୍ୱର, ଜାକୁବର ପଛରେ ସେ ଅଛନ୍ତି, ଜାକୁବ ସହିତରେ ଅଛନ୍ତି, ଜାକୁବ ଭୁଲ କଲେ ମଧ୍ୟ ତାଙ୍କ ସହିତରେ ଅଛନ୍ତି, ସେ ସାହାଯ୍ୟ କରୁଛନ୍ତି। ଆମେ ଈଶ୍ୱର କେମିତି ଆମ ସହିତରେ ରୁହନ୍ତି ସେ ବିଷୟରେ ଆମେ ଦେଖିବା। ଆଉ ବର୍ତ୍ତମାନ ଯାତ୍ରା 3:6 ପଦ ଟିକେ ଦେଖିବା।
ସେ ଆହୁରି କହିଲେ, ଆମ୍ଭେ ତୁମର ପୈତୃକ ପରମେଶ୍ୱର ଅର୍ଥାତ୍ ଅବ୍ରାହ୍ମର ପରମେଶ୍ୱର ଓ ଇସାକର ପରମେଶ୍ୱର ଓ ଜାକୁବର ପରମେଶ୍ୱର, ତହିଁରେ ମୂଷ ଆପଣ ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ।
ଏଥିରେ ଆମେ ଦେଖୁଛୁ ଯେ ଆମେ ଯେ ମହାନ ଈଶ୍ୱର ଏଲ୍ ରୟ ସର୍ବଶକ୍ତିମାନ ଯେ ସବୁ ଦେଖିପାରନ୍ତି, ସେ ଯେତେବେଳେ ମୂଷାଙ୍କର ମୂଷାଙ୍କୁ ଦର୍ଶନ ଦେଉଛନ୍ତି, ମୂଷା ପୁରା ଡରି ଯାଉଛନ୍ତି, ସେ ଜାଣିପାରୁନାହାନ୍ତି। କାହିଁକିନା ଗୋଟେ ଜଳନ୍ତ ବୁଦା ମଧ୍ୟରେ ଯେତେବେଳେ ନିଆଁ ଜଳୁଛି କିନ୍ତୁ କୌଣସି କାଠ ଜଳୁନି, ଆଉ ମୂଷାଙ୍କୁ ଯେତେବେଳେ ଦର୍ଶନ ଦେଉଛନ୍ତି ସେ ସିନା ପାହାଡ଼ ପାଖରେ, ଯେ ନିଆଁ ଦେଖିକି ଏ ଜଳନ୍ତ ଅଗ୍ନିକୁ ଦେଖିକି ମୂଷା ଭୟଭୀତ ହେଉଛନ୍ତି, ଆଉ ପଚାରିଲେ କଣ କେମିତି। ତାପରେ ଈଶ୍ୱର ତାକୁ କହିଲେ ଯେ ଈଶ୍ୱର ତାଙ୍କୁ ଯେତେବେଳେ ପଚାରି କଲେ ତୁମେ କିଏ, ମୂଷା ଯେତେବେଳେ ପଚାରୁଛନ୍ତି ଈଶ୍ୱର କହୁଛନ୍ତି, ଆମେ ଅବ୍ରାହ୍ମର ଈଶ୍ୱର, ଜାକୁବର ଈଶ୍ୱର, ଆଉ ତୁମର ପୈତୃପୁରୁଷଙ୍କର ଈଶ୍ୱର, ଏଇଟା ସେ କହୁଛନ୍ତି। ସେଥିରେ ଈଶ୍ୱରଙ୍କୁ ଦେଖିବା ପାଇଁ ଡରିଗଲେ ମୂଷା, କାହିଁକିନା ସେ ମହାନ ଈଶ୍ୱର, ପବିତ୍ର ଈଶ୍ୱର, ସର୍ବଶକ୍ତିମାନ ଈଶ୍ୱର, ଏତେ ସବୁ କାମ ହେଉଛି, ନିଆଁ ଜଳୁଛି, ହୁଜୁ ହୁଜୁ ହେଉଛନ୍ତି, କିଛି କାଠ କିଛି ଜଳୁନି, ଏସବୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଏବଂ ସେଥିରୁ ଆମେ ଜାଣିପାରୁଛୁ ଯେ ଈଶ୍ୱର କେତେ ସର୍ବଶକ୍ତିମାନ, ସେ କେମିତି ସବୁ ଦେଖିପାରନ୍ତି। ଆମେ ସିନା ଦେଖିପାରୁନୁ କିନ୍ତୁ ସେ ସବୁ ଦେଖିପାରନ୍ତି। ଆମେ ପ୍ରକାଶିତ 2:3 ପଦରେ ଟିକେ ପଢ଼ିବା, ପ୍ରକାଶିତ 2:3 ପଦରେ ଲେଖା ଅଛି ଏପରି ଯେ ସେଠି ମଣ୍ଡଳୀ ଗୁଡ଼ାକ କେମିତି ହେଉଛନ୍ତି ସେ ବିଷୟରେ କ'ଣ ଈଶ୍ୱର କ'ଣ କହୁଛନ୍ତି। ପ୍ରକାଶିତ 2:3 ପଦ
ପୁଣି ଧୈର୍ଯ୍ୟ ଧରି ଆମ୍ଭ ନାମ ସକାଶେ କଷ୍ଟ ସହି ଅଛ ଓ କ୍ଲାନ୍ତ ହୋଇନାହଁ, ଏହା ମଧ୍ୟ ଆମ୍ଭେ ଜାଣୁ।
ସେଠି ବିଭିନ୍ନ ମଣ୍ଡଳୀକୁ କହୁଛନ୍ତି, ସେଠି କୋଉ ମଣ୍ଡଳୀକୁ ଲେଖୁଛନ୍ତି? ତାର ହେଡିଂରେ ଥିବ ଏଫିସି ମଣ୍ଡଳୀକୁ ସେ ଲେଖୁଛନ୍ତି, ତମେ ଧୈର୍ଯ୍ୟ ଧରି ଆମ ପାଇଁ କଷ୍ଟ ସହିତ, ଆଉ ଆମେ ଜାଣୁ, ଏଇଟା ମଧ୍ୟ ଈଶ୍ୱର ଜାଣିଛନ୍ତି ଆମେ କଣ କଣ କରୁଛୁ, କଣ କଣ ଚିନ୍ତା କରୁଛୁ, ଆମେ କେତେ କାମ କରୁଛୁ, ସେଟା ତ ଅଲଗା କଥା, ମଣିଷ ବି ଦେଖିଦେବ ଆମ କାମଟା, କିନ୍ତୁ ଆମେ କଣ ଚିନ୍ତା କରୁଛୁ ଆମର ଆଟିଚ୍ୟୁଡ୍କୁ ଈଶ୍ୱର ଜାଣନ୍ତି। ସେଥିପାଇଁ ଏଥିରେ ଏଫିସି ମଣ୍ଡଳୀ କହୁଛନ୍ତି ଯେ ଆମେ ତମର କାର୍ଯ୍ୟ ଜାଣୁ, ତମର ଧୈର୍ଯ୍ୟକୁ ଆମେ ଦେଖୁଛୁ, ଆଉ ଆମେ ତମେ କଣ କଣ ସବୁ କହୁଛ ସବୁ ଆମେ ଜାଣିଛୁ। ପ୍ରକାଶିତ 2:23 ଆଉ ଟିକେ ପଢ଼ିଛ, 2:3
ପୁଣି ଧୈର୍ଯ୍ୟ ଧରି ଆମ୍ଭ ନାମ ସକାଶେ କଷ୍ଟ ସହି ଅଛ ଓ କ୍ଲାନ୍ତ ହୋଇନାହଁ, ଏହା ମଧ୍ୟ ଆମେ ଜାଣୁ।
ଏହା ମଧ୍ୟ ଆମେ ଜାଣୁ, ତମେ ଯେ ମୋ ପାଇଁ କଷ୍ଟ ସହିଛ, ଧୈର୍ଯ୍ୟ ଧରିଛ, ଯୋଉ କଷ୍ଟ ସହି କାମ କରୁଛ, ଏସବୁ ମୁଁ ଜାଣିଛି, ଏଇଟା ମଧ୍ୟ ମୁଁ ଜାଣିଛି ବୋଲି ସେ କହୁଛନ୍ତି। ତାପରେ ଈଶ୍ୱର କେମିତି ସବୁ ଦେଖିପାରନ୍ତୁ। ତାପରେ ପ୍ରକାଶିତ 1:4 ଟିକେ ପଢ଼ିବା।
ଯୋହନ ଆସିଆସ୍ତ ସପ୍ତ ମଣ୍ଡଳୀ ନିକଟକୁ ଲେଖୁଅଛି ଯେ ବର୍ତ୍ତମାନ ଭୂତ ଓ ଭବିଷ୍ୟତ ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ।
ଏଥିରେ ଲେଖା ଅଛି ଯେ ଏସିଆସ୍ତ ମଣ୍ଡଳୀରେ, ଏସିଆ ମାଇନରରେ ବା ସେଠି କଣ ଅଛି, ଏସିଆର ମାଇନର ନିକଟରେ ବା ଏସିଆର ଯୋ ମଣ୍ଡଳୀ ଗୁଡାକ ଥିଲା, ସପ୍ତ ମଣ୍ଡଳୀ ଏଫିସି ସ୍ୱର୍ଣ୍ଣ ଆଉ ତାପରେ ଥିରା, ଏପରି ଯେ 7 ମଣ୍ଡଳୀ ଥିଲା, ସେ ମଣ୍ଡଳୀ ଗୁଡିକୁ ଈଶ୍ୱର କେମିତି ଦେଖୁଛନ୍ତି ଆଉ କହୁଛନ୍ତି, କୋଉ ମଣ୍ଡଳୀ କଣ କରୁଛି, କୋଉ ମଣ୍ଡଳୀ କଣ ଚିନ୍ତା କରୁଛି, କୋଉ ମଣ୍ଡଳୀର କାର୍ଯ୍ୟକଳାପ କେମିତି, କୋଉ ମଣ୍ଡଳୀ ଭଲ, କୋଉ ମଣ୍ଡଳୀ ଖରାପ, କିଏ ମୂର୍ତ୍ତି ପୂଜା କରୁଛି, କିଏ ଈଶ୍ୱରଙ୍କର ସତ୍ୟ ଭାବରେ ପୂଜା କରୁଛି, କିଏ ବାୟୁଦେବର ପୂଜା କରୁଛି, କି ବିଭିନ୍ନ ଭୁଲ କାମ ଯେଉଁମାନେ କରୁଛନ୍ତି ସେଇଟା ମଧ୍ୟ ସେ ଈଶ୍ୱର ଦେଖୁଛନ୍ତି। ସେଇଥିପାଇଁ ଏଠି ଏଫିସିକୁ କହୁଛନ୍ତି, ଆମେ ତୁମ ଧୈର୍ଯ୍ୟ ବି ଜାଣୁ ଆଉ ଅନ୍ୟ ମଣ୍ଡଳୀମାନେ କଣ କରୁଛନ୍ତି ଆମେ ସେଇଟା ମଧ୍ୟ ଜାଣୁ ବୋଲି ସେ ପ୍ରଭୁ କହୁଛନ୍ତି। କାହିଁକିନା ଏ ହେଉଛନ୍ତି ସର୍ବଶକ୍ତିମାନ ଏଲର। ଆମେ ଆଉ ଟିକେ ଜିରିମିଅ ପୁସ୍ତକ ଦେଖିବା, ତାର 7:1-16 ପଦ ଯେତେବେଳେ ଆମେ ଦେଖିବୁ, ଆମେ ସେଇଟା ବର୍ତ୍ତମାନ ପଢ଼ିବା ନାହିଁ ଯେହେତୁ ବହୁତ ଲମ୍ବା ହେବ। ଜିରିମିଅ ତାର 7:1-16 ପଦରେ ଯେତେବେଳେ ଆମେ ଦେଖିବୁ, ସେ ଜିରିମିଅଙ୍କ ସମୟରେ, ଜିରିମିଅ ଭବିଷ୍ୟତ ବକ୍ତା, ସେ ଜଣେ ରୋଦନକାରୀ ଭବିଷ୍ୟତ ବକ୍ତା, ଆଉ ତାଙ୍କ ସମୟରେ ଈଶ୍ୱରଙ୍କ ଲୋକମାନେ, ଇସ୍ରାଏଲ ଲୋକମାନେ ଯେଉଁ ଭୁଲ କାମ କରୁଥିଲେ, ସେମାନେ ମଣ୍ଡଳୀର ପ୍ରାଚୀନମାନେ, ମଣ୍ଡଳୀର ଲିଡରମାନେ, ନେତାମାନେ, ସେମାନେ କହୁଥିଲେ ଯେ ଆମେ ଈଶ୍ୱରଙ୍କ ଠାରୁ ଉଦ୍ଧାର ପାଇଛୁ, ଆମେ ଅବ୍ରାହ୍ମଙ୍କ ସନ୍ତାନ, ଆମକୁ ଈଶ୍ୱର ରକ୍ଷା କରୁଛନ୍ତି, ଆମକୁ ଗୋଟେ ମନ୍ଦିର ଦେଇଛନ୍ତି, ଆଉ ଆମେ ଯାହା ବି ପାପ କରିପାରିବୁ ଈଶ୍ୱର ଆମକୁ କିଛି କରିବେନି। ସେଥିପାଇଁ ସେ ଅଂଶରେ ଯେତେବେଳେ ଆମେ ପଢ଼ିବୁ ସେଥିରେ ଲେଖା ଅଛି ଈଶ୍ୱରଙ୍କ ମନ୍ଦିର, ଈଶ୍ୱରଙ୍କ ମନ୍ଦିର, ଈଶ୍ୱରଙ୍କ ମନ୍ଦିର ବୋଲି ବାର ବାର ସେ କଥା କହିକି ଗର୍ବ କରୁଥିଲେ। ଆଉ ସେହି ସମୟରେ କେତେକ ଭ୍ରାନ୍ତ ପ୍ରଚାରକମାନେ, ଭ୍ରାନ୍ତ ଭବିଷ୍ୟତ ବକ୍ତାମାନେ ଏହି ଭୁଲ କଥାଗୁଡ଼ାକ ଶିକ୍ଷା ଦେଉଥିଲେ ଇସ୍ରାଏଲ ଲୋକମାନଙ୍କୁ, ଆଉ କହୁଥିଲେ ତୁମେ ଈଶ୍ୱରଙ୍କ ଲୋକ, ତୁମର ଆଉ କିଛି ହେବନି, ଏ ଭୁଲ କଥାଗୁଡ଼ାକ ସେ କହୁଥିଲେ। ସେଥିରେ ଈଶ୍ୱର କୋଧ ହୋଇ କହୁଛନ୍ତି, ଏଇଟା ଆମର ଉପାସନାର ଗ୍ରହ ହେବା କଥା, ତୁମେ ଏଇଟା ଚୋରମାନଙ୍କର ଗହଣ କରିଛ, ତେଣୁ ଈଶ୍ୱର ତୁମର ପ୍ରାର୍ଥନା ଶୁଣିବେ ନାହିଁ। ଆଉ ଯେତେବେଳେ ଜେରେମିଅ ପ୍ରାର୍ଥନା କରୁଛନ୍ତି ଇସ୍ରାଏଲ ଲୋକମାନଙ୍କ ପାଇଁ, ଈଶ୍ୱର ସେତେବେଳକୁ କ୍ରୋଧ ହୋଇ କହୁଛନ୍ତି, ସାମୁଏଲ ଆସନ୍ତୁ କି ମୋସା ବି ଆସନ୍ତୁ, ମୁଁ ଆମେ ଆଉ ତୁମ କଥା ଶୁଣିବୁ ନାହିଁ, ଏମାନଙ୍କୁ ରକ୍ଷା କରିବୁ ନାହିଁ, ତୁମ ପ୍ରାର୍ଥନା ଆମେ ଶୁଣିବୁ ନାହିଁ ବୋଲି ଜିରିମିଅଙ୍କୁ କହୁଛନ୍ତି। ଆଉ କହୁଛନ୍ତି ତୁମେ ଏ ଲୋକମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ, ଏମାନଙ୍କୁ ଯେତେ ଥର ଚେତାବନୀ ଦେଲେ ବି, ଯେତେ ଥର ସତର୍କବାଣୀ ଶୁଣେଇଲେ ବି ଏମାନେ ଶୁଣୁନାହାନ୍ତି, ତେଣୁ ଏମାନଙ୍କ ପାଇଁ ପ୍ରାର୍ଥନା କର ନାହିଁ, ତୁମେ ଏମାନଙ୍କ ପାଇଁ ଆମେ ତାଙ୍କ ପାଇଁ ଆମେ କିଛି ଦୟା କରିବୁନି କି ତୁମ ପ୍ରାର୍ଥନା ଆଉ ଶୁଣିବୁନି। ମାନେ ହିତୋପଦେଶ ତାର 15:1 ପଦରେ ଟିକେ 11 ହିତୋପଦେଶ 15:11 ଟିକେ ଯଦି ଆମେ ଦେଖିବୁ ସେଥିରେ କେମିତି ଲେଖା ଅଛି ଜାଣିବା। ହିତୋପଦେଶ 15:11
ପାତଳ ଓ ବିନାଶ ସ୍ଥାନ ସଦାପ୍ରଭୁଙ୍କ ଅଗ୍ରବର୍ତ୍ତୀ ଥାଏ, ତେବେ ମନୁଷ୍ୟ ସନ୍ତାନ ଗଣର ଅନ୍ତକରଣ କି ତତୋଧିକ ନୁହେଁ।
ଏଥିରେ ଆମେ ଦେଖିବୁ ପାତାଳ କଣ ଲେଖାଯିବ, ପାତାଳ ଓ
ବିନାଶ ସ୍ଥାନ,
ବିନାଶ ସ୍ଥାନ
ସଦାପ୍ରଭୁଙ୍କ ଅଗ୍ରବର୍ତ୍ତୀ।
ସଦାପ୍ରଭୁ ପାତାଳକୁ ବି ଦେଖୁଛନ୍ତି ଆଉ ଭବିଷ୍ୟତରେ କଣ ଯେ ବିନାଶ ହବ ତାକୁ ବି ଦେଖୁଛନ୍ତି, କାହିଁକି ନା ସେ ସର୍ବଶକ୍ତିମାନ, ସେଥିପାଇଁ ତାଙ୍କ ନାଁ ଅଛି ଏଲ୍ ରୟ। ଏଲ୍ ମାନେ ସର୍ବଶକ୍ତିମାନ, ରୟ ମାନେ ସେ ଦେଖନ୍ତି, ସବୁକିଛି ଅନୁସନ୍ଧାନ କରନ୍ତି। ତେଣୁ ଆମେ ସେ ଈଶ୍ୱରଙ୍କ ନାମ ସିରିଜରେ ଏଇ ନାମକୁ ଆମେ ଦେଖୁଛୁ ଏଲ୍ ରୟଙ୍କ ବିଷୟରେ, ଆଉ ସେ ପାତାଳକୁ ଅନୁସନ୍ଧାନ କରନ୍ତୁ, ବିନାଶକୁ ଅନୁସନ୍ଧାନ କରନ୍ତୁ। ଗୁପ୍ତ ବିଷୟରେ ସମସ୍ତ ବିଷୟ ସେ ଜାଣିଛନ୍ତି, ସବୁ ବିଷୟ ତାଙ୍କ ଦୃଷ୍ଟିରେ ଅନାବୃତ୍ତି, ଆଉ କୌଣସି ବିଷୟ ଗୁପ୍ତ ନୁହେଁ, ସେ ସବୁ ଜାଣିଛନ୍ତି। ତ ଆମେ ଆଉ ଟିକେ ପଢ଼ିବା ଜିରିମିଆ ସେ 15:11 ପଦ, ଜିରିମିଆ 15:11।
ସଦାପ୍ରଭୁ କହିଲେ, ଆମ୍ଭେ ନିଶ୍ଚୟ ମଙ୍ଗଳ ନିମନ୍ତେ ତୁମ୍ଭକୁ ସବଳ କରିବା, ଆମ୍ଭେ ନିଶ୍ଚୟ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ବିନତି କରାଇବା।
ଏଇଠି ଜିରିମିଆଙ୍କୁ କହୁଛନ୍ତି, ଜିରିମିଆ ଯେତେବେଳେ ଦୁଃଖରେ କହୁଛନ୍ତି ଏସବୁ ଯୋଉ ହଉଛି ନିରାଶମତ ହେଇଥିବ, ସେଥିପାଇଁ ଜିରିମିଆ କହୁଛନ୍ତି ସମସ୍ତ ବିପଦ ଆସିଲା ବେଳକୁ ମୁଁ ତୁମ ସାଙ୍ଗରେ ଛିଡ଼ା ହେବି, ତୁମକୁ ମଙ୍ଗଳ ଦେବି, ତମେ ଭୟ କର ନାହିଁ, ଏ କଥା ସେ କହୁଛନ୍ତି। ଏବଂ ଦାନିଏଲ ପୁସ୍ତକରେ ଯେତେବେଳେ ଆମେ ଦେଖିବା ଦାନିଏଲ 5 ଅଧ୍ୟାୟରେ, ଏଇ ଲୋକମାନେ ଏଇ ବାବିଲର ଲୋକମାନେ, ଜେରୁସାଲେମର ଲୋକମାନେ, ଇସ୍ରାଏଲ ଲୋକମାନେ ଯେତେବେଳେ ଭୁଲ କଲେ, ବାଲ ଦେବର ପୂଜା କଲେ ଆଉ ଅନ୍ୟ ଦେବତାମାନଙ୍କୁ ପ୍ରଣାମ କଲେ, ଈଶ୍ୱର ରାଗିଲେ, ଏବଂ ସେହି ସମୟରେ ଜେରୁସାଲେମରୁ ଜେହୁଦା ପ୍ରଦେଶରୁ ଇସ୍ରାଏଲ ଲୋକମାନଙ୍କ ସମସ୍ତ ଧନ ସମ୍ପତ୍ତି ସବୁ ଲୁଟ୍ କରି ନେଇଗଲା ପରେ, ଯେତେ ବହୁମୂଲ୍ୟ ସୁନାର ପାତ୍ର, ଯେଉଁ ପବିତ୍ର ପାତ୍ର ଯେଉଁଟା ମନ୍ଦିରରେ ବ୍ୟବହାର କରିବା ପାଇଁ ରଖାଯାଇଥିଲା, ତାକୁ ବି ନେଇଗଲେ କିଏ ନା ବାବିଲର ରାଜା ନବୁଖଦନେସର, ସବୁ ନେଇଗଲା ପରେ ସବୁ ଲୋକମାନଙ୍କୁ ବନ୍ଦୀ କରି ନେଇଗଲେ, ସେ ସମୟରେ ଦାନିଏଲକୁ ମଧ୍ୟ ବନ୍ଦୀ କରି ନେଇଗଲେ। ଆଉ ତେଣୁ ସେ ସମୟରେ ବହୁତ କିଛି କାରଣ ହେଲା, ଘଟଣା ଘଟିଲା, ଆଉ ଏ ନବୁଖଦନେସର କଣ କଲେ ନା ଗୋଟେ ବହୁତ ବଡ ଭୋଜିର ଆୟୋଜନ କଲେ, କାହିଁକିନା ତାଙ୍କର ସାମ୍ରାଜ୍ୟ ବହୁତ ବଡ଼ ସାମ୍ରାଜ୍ୟ ଥିଲା, ଏପରିକି ଭାରତ ପର୍ଯ୍ୟନ୍ତ ମଧ୍ୟ ସେଟା ଲମ୍ବି ଥିଲା। ଆଉ ସେ ସମୟରେ ସେ ବିଭିନ୍ନ ଦେଶରୁ, ବିଭିନ୍ନ ସାମ୍ରାଜ୍ୟରୁ ତାଙ୍କର ଅଫିସିଆଲମାନଙ୍କୁ, ମନ୍ତ୍ରୀମାନଙ୍କୁ ଡକାଇ ଗୋଟେ ବହୁତ ଭୋଜିର ଆୟୋଜନ କଲେ, ଆଉ ନିଜକୁ ବହୁତ ଗର୍ବ ଅନୁଭବ କଲେ, ଆଉ ମୁଁ ହିଁ କିଛି ମୁଁ ବଡ଼, ମୋର ଏତେ ବଡ଼ ସାମ୍ରାଜ୍ୟ ବୋଲି ଯେତେବେଳେ ଗର୍ବ କଲେ, ସେତେବେଳେ ଆଉ ଗୋଟେ ବହୁତ ମହାଭୋଜର ଆୟୋଜନ କଲା ପରେ ସେଇଠି ସେ ଯେତିକି ଲୋକମାନଙ୍କୁ ଡାକିଥିଲା ବିଭିନ୍ନ ସାମ୍ରାଜ୍ୟରୁ, ସମସ୍ତଙ୍କ ସହିତ ମଦ୍ୟପାନ କଲେ, ଖାଦ୍ୟ ଭୋଜନ ପାନ କଲେ, ଏବଂ ଭୋଜନ କରୁ କରୁ, ପାନ କରୁ କରୁ ସେ ନବୁଖଦନେସର କଣ କଲେ ନା ଆଦେଶ ଦେଲେ ଯେ ଜେରୁସାଲେମ ମନ୍ଦିରରୁ, ଯେହୁଦା ପ୍ରଦେଶରୁ ଯେତେ ଧାର୍ମିକ, ଯେତେ ବହୁମୂଲ୍ୟ ଜିନିଷ ଗୁଡ଼ାକ ସଦାପ୍ରଭୁଙ୍କ ଗୃହରୁ ଲୁଟ୍ କରି ଅଣାଯାଇଥିଲା ସେଇଟା ଆଣ, ଆଉ ସେଇ ପାତ୍ରରେ ଆମେ ପାନ କରିବୁ, ସେଇ ଗ୍ଲାସରେ ଆମେ ମଦ ପିଇବୁ ବା ମଦ୍ୟଦ୍ରବ୍ୟ ପାନ କରିବୁ, ସେଇ ପାତ୍ର ସବୁ ଆଣ, ତାକୁ ଆମେ ବ୍ୟବହାର କରିବୁ ବୋଲି ସେଇଟା କେବଳ ଈଶ୍ୱରଙ୍କ ଉଦ୍ଦେଶ୍ୟରେ, ପବିତ୍ର ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ କରାଯାଇଥିଲା, କିନ୍ତୁ ଏ ମାନିଲେ ନାହିଁ, ତାକୁ ଆଣିଲେ, ଆଣିଲା ପରେ ଯେତେବେଳେ ପିଉଛନ୍ତି, ଭୋଜନ ପାନ କରୁଛନ୍ତି, ସେ ପାତ୍ରକୁ ବ୍ୟବହାର କରୁଛନ୍ତି, ସେତେବେଳେ ହଠାତ୍ ଗୋଟେ ଲେଖା ଅଦୃଶ୍ୟ ଭାବରେ ଗୋଟେ ହାତ ଆସିଲା, ଅଦୃଶ୍ୟ ହାତ ଆସିକି ଲେଖିଲା, କଣ ଲେଖିଲା ଦାନିଏଲ 5 ଅଧ୍ୟାୟରେ ଆମେ ଯେତେବେଳେ ଦେଖିବୁ, ମିନେ ମିନେ ଉପର ସେନ୍ ବୋଲି ଲେଖା ଅଛି, ତାର ମାନେ ହେଲା ସେଟା ଯେତେବେଳେ ଲେଖାଗଲା ଏ ଡରିଗଲେ, ତାଙ୍କର ମଦର ନିଶା ଉତରିଗଲା ଏ ନବୁଖଦନେସର ପଠାରୁ, କଣ ହେଲା ଏମିତି ଲେଖା ହେଇଛି ମୁଁ ତ ଜାଣିପାରେ, ତ ଏ ନବୁଖଦନେସର କଣ କଲା ତାର ଦେଶର ସମସ୍ତ ଜ୍ଞାନୀମାନଙ୍କୁ, ଗଣ ବେତାମାନଙ୍କୁ ଡାକି କହିଲା ଏଟା କଣ ଲେଖା ହେଇଛି ଦେଖ, ତୁମେ ପଢ଼, ତାର ଉତ୍ତର ଦିଅ, ଜବାବ ଦିଅ ବୋଲି କହିଲାରୁ, ଯିଏ ଯେଟା କହିପାରିବ ଆଉ ଏଇଟା ତାଙ୍କୁ ମୁଁ ପୁରସ୍କାର ଦେବି, ଯେ ସମସ୍ତଙ୍କୁ ଡାକିଲେ, କିନ୍ତୁ ଜଣଙ୍କ ପରେ ଜଣେ ଆସିଲେ କେହି କିଛି କହିପାରିଲେ ନାହିଁ। ଯେତେବେଳେ କେହି କହିପାରିଲେନି, ଲାଷ୍ଟକୁ ସେ ଥରର ହୋଇଛନ୍ତି, ତାଙ୍କର ଅଣ୍ଟାର ହାଡ଼ ସବୁ ବି, ତାଙ୍କର ଖଞ୍ଜା ସବୁ ବି, ମାନେ ତାଙ୍କର ଜଏଣ୍ଟ ସବୁ ଦୁର୍ବଳ ହୋଇଗଲା। ସେ କ'ଣଟା ବୋଲି ଚିନ୍ତାରେ ବସିବା ବେଳେ ତାଙ୍କ ରାଣୀ, ରାଜାଙ୍କର ରାଣୀ କହିଲେ, ତୁମେ ବ୍ୟସ୍ତ କାହିଁକି ହଉଛ, ତୁମେ ବ୍ୟସ୍ତ ହନି, ତୁମ ବାପା ଯେତେବେଳେ ଥିଲେ ତାଙ୍କ ସମୟରେ ଯେତେବେଳେ ବିପଦ ଆସିଲା, ସେଇ ସମୟରେ ଜଣେ ଯେ ସ୍ୱପ୍ନ ଦେଖିଲେ, ସେ ଜଣେ ତୁମ ବାପାଙ୍କର ସ୍ୱପ୍ନ ତାର ଅର୍ଥ ମଧ୍ୟ କହିବା ପାଇଁ ଜଣେ ଲୋକ ଆମର ଏଠି ଅଛନ୍ତି, ଯାହାକୁ କି ଜେରୁସାଲେମ ଜେରୁସାଲେମ ପ୍ରଦେଶରୁ ବନ୍ଦୀ କରିକି ନେଇ ଆସିଛନ୍ତି। ତାଙ୍କ ନାଁ ହେଉଛି ଦାନିଏଲ, ଆଉ ତାଙ୍କଠାରେ ଈଶ୍ୱରଙ୍କର ଆତ୍ମା ବାସ କରେ, ଆଉ ତୁମେ ତାଙ୍କୁ ଡାକ, ସେ ସବୁକିଛି କହିଦେବ। କହିଦେଲା ପରେ ଆଚ୍ଛା ଠିକ ଅଛି ବୋଲି ରାଣୀଙ୍କ କଥାରେ ପଡ଼ି ଦାନିଏଲକୁ ଡାକିଲେ, ଆଉ ଦାନିଏଲକୁ କହିଲେ, ତୁମେ ଯଦି ମୋତେ ଏର ମାନେ ଯୋଉଟା ଲେଖା ହେଇଛି କାନ୍ଥରେ ତାର ଅର୍ଥ ଯଦି କହିଦେବ, ତାହେଲେ ତୁମକୁ ବହୁତ ପୁରସ୍କାର ମୁଁ ଦେବି ବୋଲି କହିଲା ପରେ ପୁରସ୍କାର ବି ଘୋଷଣା କଲେ, ଏତିକି ସୁନା, ଏତିକି ତାର କ'ଣ ବସ୍ତ୍ର ଏସବୁ ଦେବି। କଲା ପରେ ଦାନିଏଲ ଏସବୁ ଶୁଣିଲା ପରେ କହିଲେ, ରାଜାକୁ କହିଲେ, ତୁମର ଉପହାର ତୁମଠାରେ ରହୁ, ତୁମର ସୁନା ସମ୍ପତ୍ତି ସବୁ ଯେଉଁଥିପାଇଁ ତୁମେ ଗର୍ବ କରୁ ସେଟା ତୁମଠାରେ ରହୁ, ମୋର କିଛି ଦରକାର ନାହିଁ, ମୁଁ ନେବିନି, କିନ୍ତୁ ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତିରେ ମୁଁ ତୁମକୁ ଏହାର ଜବାବ ଦେବି। ନା କ'ଣ ମିନେ ମିନେ ତତ୍ର ଉପର ସେଣ୍ଡର ଯେ ଲେଖା ଅଛି, ତୁମର ରାଜ୍ୟ ତୁମର ଗର୍ବ ସେଟା ଗ୍ରହଣ କରାଯାଇଛି, ବର୍ତ୍ତମାନ ସେଟା ତୁମଠାରୁ ଚାଲିଯିବ, ଆଉ ତୁମେ ରହି ତୁମେ ରାଜ୍ୟ ଶାସନ କରିପାରିବନି, କାହିଁକି ନା ତୁମେ ଗର୍ବ କଲ ଈଶ୍ୱରଙ୍କ ଠାରୁ, ଈଶ୍ୱରଙ୍କ ଗୌରବ ନ ଦେଇ ନିଜେ ବହୁତ ଗର୍ବ କଲ, ସେଟା ତୁମଠାରୁ ଚାଲିଯିବ, ଏ କଥା ସେ କହିଲେ। ତାପରେ ଆମେ ଆଉ ଦୁଇଟା ପଦ ପଢ଼ିକି ଆମେ ଶେଷ କରିବା। ଏଭ୍ରି ତାର ଚାର ଅଧ୍ୟାୟ ଏଗାର ରୁ ତେର ଟିକେ ପଢ଼ିବା, ଏଭ୍ରି ଚାରି ଅଧ୍ୟାୟ ଏଗାର ରୁ ତେର, ଏଭ୍ରି ଚାରି ଏଗାର ରୁ ତେର।
ଏଣୁ ଆସ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରୁ, ଯେପରି କୌଣସି ଲୋକ ଅବାଧ୍ୟତାର ସେହି ଦୃଷ୍ଟାନ୍ତ ଅନୁସାରେ ପତିତ ନ ହୁଏ, କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ, ପୁଣି ଦୁଇ ଦ୍ୱାର ଖର୍ଗଠାରୁ ତୀକ୍ଷ୍ଣତର ଆଉ ପ୍ରାଣ ଓ ଆତ୍ମା ଗ୍ରନ୍ଥି ଓ ମଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲ୍ଲଙ୍ଘ ଓ ଅନାବୃତ ଅଟେ।
ଦେଖ, ଆମେ ଏଠି ଦେଖୁଛୁ ଏଭ୍ରି ତାର ଚାର ଏଗାର ତେର ପଦରେ, ସମସ୍ତ ପ୍ରାଣୀ ସେ ଯାହା ବି କରୁ, ସେ ସ୍ୱର୍ଗରେ ରହୁ କି ପାତାଳରେ ରହୁ କି ସମୁଦ୍ର ଭିତରେ ରହୁ କି ଯାହା ବି ରହୁ, ସବୁକିଛି ତାଙ୍କ ସାମ୍ନାରେ ଉଲ୍ଲଙ୍ଘ ଅନାବୃତ ମାନେ ଖୋଲା, ଏବଂ ସେ ସମସ୍ତଙ୍କର ବିଚାର କରିବେ, ସମସ୍ତଙ୍କର ହିସାବ କିତାବ ଦେବାକୁ ପଡ଼ିବ। ସେ ଯାହା କରୁଛି, ଯାହା ଚିନ୍ତା କରୁଛି, ସେ ଚୋରି କରୁଛି, ଭୁଲ କରୁଛି, ଯାହା ବି କରୁଛି, ଯାହା ବି ଚିନ୍ତା କରୁଛି, ତାର ମଧ୍ୟ ହିସାବ ଦେବାକୁ ହେବ। ତେଣୁ ସେ ଏଭ୍ରୁ ପୁସ୍ତକର ଲେଖକ, ଏଭ୍ରି ପୁସ୍ତକ ଲେଖକ ସେ କହୁଛନ୍ତି, ଏଣୁ ଆସ ଆମମାନେ ଭର ସହିତ କମ୍ପର ସହିତ ଈଶ୍ୱରଙ୍କର ମହା ବିଶ୍ରାମ ସ୍ଥାନରେ ପ୍ରବେଶ କରିବା, କାହିଁକିନା ସେ ଆମକୁ ସମସ୍ତଙ୍କୁ ବିଚାର ସିଂହାସନ ସମ୍ମୁଖରେ ଛିଡ଼ା ହେବାକୁ ହେବ, ସମସ୍ତଙ୍କର ହିସାବ ଦେବାକୁ ହେବ, ତେଣୁ ଆମେ ଭର ସହିତ ତାଙ୍କ ନିକଟକୁ ଯିବା ବୋଲି ସେ ଆହ୍ୱାନ କରୁଛନ୍ତି। ଆମେ ଶେଷରେ ଆଉ ଗୋଟେ ପଦ ପଢ଼ିକି ଆମେ ଶେଷ କରିବା, ପ୍ରକାଶିତ ତାର ଏକ ଅଧ୍ୟାୟ ଦୁଇ ଅତି, ପ୍ରକାଶିତ ତାର ଏକ ଅଧ୍ୟାୟ ଦୁଇ ଅତି।
ସେହି ଯୋହନ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ, ଅର୍ଥାତ୍ ସେ ଯାହା ସବୁ ଦର୍ଶନ କଲା ସେହି ବିଷୟରେ ସାକ୍ଷ୍ୟ ଦେଉଅଛି, ଯେ ପାଠକରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି, ପୁଣି ସେଥିରେ ଲିଖିତ ବିଷୟ ସବୁ ପାଳନ କରନ୍ତି, ସେମାନେ ଧନ୍ୟ, କାରଣ ସମୟ ସନ୍ନିକଟ।
ଏଥିରେ ଆମେ ଦେଖୁଛୁ ଶେଷରେ ଏ ବିଷୟ ଲେଖା ହେଉଛି ଯେ ଯାହା ଶ୍ରୀକୃଷ୍ଣଙ୍କର ଶିଷ୍ୟ, ଆଉ ତାଙ୍କୁ ଏହି ଗୁପ୍ତ ବିଷୟ କୁହାଯାଉଛି, ନା କଣ କୁହାଯାଉଛି, ଦୁଇ ତିନି ପଦରେ ଟିକେ ପଢିକି ଆମେ ଦେଖିବା।
ସେହି ଯୋହନ ଈଶ୍ୱରଙ୍କ ବାକ୍ୟ
ଈଶ୍ୱରଙ୍କ ବାକ୍ୟ
ଓ ଯୀଶୁଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ ଅର୍ଥାତ୍ ସେ ଯାହା ସବୁ ଦର୍ଶନ କଲା ସେହି ବିଷୟରେ ସାକ୍ଷ୍ୟ ଦେଉଅଛି।
ଏଥିରେ ତ ଲେଖା ଅଛି ସେ ଯୋହନ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟ ଥିଲେ ଆଉ ତାଙ୍କୁ ପାତ୍ମଦ୍ୱୀପରେ ପ୍ରଚାର କରୁଥିବାରୁ ତାକୁ ତରଣ କରିକି ପଠାଇ ଦିଆଯାଇଥିଲା ଆଉ ସେ ସମୟରେ ଈଶ୍ୱର ସେଟା ବି ଦେଖୁଛନ୍ତି ଆଉ ତାଙ୍କୁ ଦର୍ଶନ ଦେଉଛନ୍ତି ଆଉ ତାଙ୍କ ବାକ୍ୟ ଆଉ ତାଙ୍କ ସାକ୍ଷ୍ୟ ପାଇଁ ଯେଉଁ ସେ ଦୁଃଖ ପାଉଛନ୍ତି ତାଡ଼ନା ପାଉଛନ୍ତି ସେଇଟା ସେ କହୁଛନ୍ତି। କଣ କହୁଛନ୍ତି ତିନ ପଦ
ଯେ ପାଠ କରି ଓ ଯେଉଁମାନେ
ଟିକେ ପଡ଼ିଗଲା
ସେହି ଯୋହନ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ ଅର୍ଥାତ୍ ସେ ଯାହା ସବୁ ଦର୍ଶନ କଲା ସେହି ବିଷୟରେ ସାକ୍ଷ୍ୟ ଦେଉଅଛି।
ଯାହା ସବୁ ଦର୍ଶନ କଲା ଏମିତି ଗୋଟେ ବଙ୍କର ସମୟ ଆସୁଛି ଈଶ୍ୱର ସମସ୍ତଙ୍କର ବିଚାର କରିବେ ସେହି ଯୋହନ ତାଙ୍କ ବାକ୍ୟ ତାଙ୍କ ସାକ୍ଷ୍ୟ ନିମନ୍ତେ ଯେ ପାତ୍ମଦ୍ୱୀପରେ ବନ୍ଦୀ ଅବସ୍ଥାରେ ଅଛନ୍ତି ଆଉ ସେ ଯାହା ସବୁ ସେଇଠି ରହିକି ମୋତେ ଦର୍ଶନ କରୁଛନ୍ତି କାହିଁକି ଈଶ୍ୱର ସର୍ବଶକ୍ତିମାନ ସେହି ସମୟର ନୀର ରାଜସେନା ତାଙ୍କୁ ଅଲଗା କରି ବାହାରକୁ କରିଦେଲେ କିନ୍ତୁ ସେ ପାତ୍ମରେ ରହିକି ମଧ୍ୟ ଈଶ୍ୱରଙ୍କର ଦର୍ଶନ ପାଉଛନ୍ତି ଈଶ୍ୱରଙ୍କ ବିଷୟରେ ବୁଝୁଛନ୍ତି ଆଉ ସେଇଠୁ ସେ ରହିକି କହୁଛନ୍ତି ତିନି ପଟ ପର୍ଯ୍ୟନ୍ତ ପଢ
ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି ସେଥିରେ ଲିଖିତ ବିଷୟ ସବୁ ପାଳନ କରନ୍ତି ସେମାନେ ଧନ୍ୟ କାରଣ ସମୟ ସନ୍ନିକଟ।
କାରଣ ସମୟ ସନ୍ନିକଟ ବହୁତ ଶୀଘ୍ର ଏ ପୃଥିବୀରେ ଧ୍ୱଂସ ହେବ ବହୁତ ଶୀଘ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ଆସୁଛନ୍ତି ସମସ୍ତଙ୍କ ସେ ବିଚାର କରିବେ ତେଣୁ ପ୍ରଭୁମାନଙ୍କୁ ସାହାଯ୍ୟ କରନ୍ତୁ ଯଦି ଆମେ ତାଙ୍କୁ ଜାଣିନୁ ତାହେଲେ ତାଙ୍କୁ ଗ୍ରହଣ କରିବୁ ଏବଂ ତାଙ୍କୁ ନିଜର ବ୍ୟକ୍ତିଗତ ଚରଣ କଥା ଭାବରେ ଗ୍ରହଣ କରିବୁ କାହିଁକିନା ସେ ପ୍ରକାଶିତରେ ଲେଖା ଅଛି ଯେଉଁମାନେ ଶ୍ରବଣ କରନ୍ତି ପାଠ କରନ୍ତି ଏବଂ ଶ୍ରବଣ କରନ୍ତି ଆଉ ତାର ବାଧ୍ୟ ହୁଅନ୍ତି ସେମାନେ ଧନ୍ୟ ଆଉ ସେମାନେ ସେ ସବୁଥିରୁ ରକ୍ଷା ପାଇବେ। ଯଦି କୌଣସି ବ୍ୟକ୍ତି ଅନେକ ଏ ବିଷୟରେ ଜାଣିବା ପାଇଁ ଇଚ୍ଛା କରୁଛନ୍ତି ତାହେଲେ ଆମର ଠିକଣାରେ ସେମାନେ ଯୋଗାଯୋଗ କରିପାରିବେ ଆଉ ସେଇଟା ହେଉଛି ପୋଷ୍ଟ ବକ୍ସ ନମ୍ବର 191 ଭୁବନେଶ୍ୱର ଓଡ଼ିଶା ଏହି ଠିକଣାରେ ଯୋଗାଯୋଗ କଲେ ଆମେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଯାହା ତାଙ୍କର ଏ ବିଷୟରେ ବୁଝିବା ପାଇଁ ଇଚ୍ଛା ଥିବ ଆମେ ସେମାନଙ୍କୁ ସାହାଯ୍ୟ କରିବୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ବହୁତ ଧନ୍ୟବାଦ।